tenido. No, dices, dices. Gomata. Porque yo creo que va a ser más duro a día mí. El de Upastita Sundi. Pabitra Dithi Gopastami Dithi. El Pabitra Gopastami Dithi. Jyotithire. तो भगवान श्री कृष्ण प्रथम थर गोप रूपे परिचित होती गोपाल रूपे गोपाल रूपे से आज भी परिचित होती गोमाता सेवा कर सब बड़ कथा हूँ आम ईश्वर परम कृष्ण सच्चिदानंद विग्रह अनादि आदि गोविंद सर्व कारण कारण समस्त कारण परम कारण गोविंद ତାଙ୍କ କାମଟା ତାଙ୍କ ନାଁ ଅନୁସାରେ ତାଙ୍କ କାମଟା ବି ସେଇଆ ଗୋବିନ୍ଦ ଯିଏ ସମସ୍ତ ଗୋବିନ୍ଦ ଯିଏ ସମସ୍ତ ଇନ୍ଦ୍ରିୟ ଗୋମାତାଙ୍କର ଗୋପମାନଙ୍କର ଯିଏ ପାଳନ କରନ୍ତି ଯିଏ ସମସ୍ତଙ୍କୁ ଆନନ୍ଦ ଦିଅନ୍ତି ଭଗବାନ ଗୋବିନ୍ଦ ସେ ଭଗବାନ ଶ୍ରୀ ଗୋବିନ୍ଦ ତାଙ୍କର ଗୋଲୋକ ବୃନ୍ଦାବନରେ କାମ କ'ଣ ବ୍ରଜରେ ତାଙ୍କର ସେବା କ'ଣ ସଂସାର ପରମେଶ୍ୱର ଭଗବାନ ସୁପ୍ରିମ୍ ପର୍ସନାଲି ଅଫ୍ ଗଡ଼୍ ହେଡ଼୍ ଯିଏ ପରମେଶ୍ୱର ଭଗବାନ ତାଙ୍କର କାମ ହେଉଛି ଗୋଚାରଣ କରିବା ମାନେ କେତେ ଗ୍ରେଟ୍ ସେବା ନିରନ୍ତର ଯିଏ ନିଜକୁ ଗୋମାତାଙ୍କ ସେବାରେ ନିୟୋଜିତ କରିଛନ୍ତି ଯେଉଁ ଭଗବାନ ଶ୍ରୀକୃଷ୍ଣ ଆଉ ଯେଉଁ କୃଷ୍ଣ ସବୁବେଳେ ଗୋମାତାଙ୍କୁ ପୂଜା କରିଛନ୍ତି ଆଉ ତାଙ୍କର ଦଶମ ସ୍କନ୍ଦ ଭାଗବତରେ ସୁଖଦେବ ଗୋସ୍ୱାମୀ ବର୍ଣ୍ଣନା କରୁଛନ୍ତି ଯେ ଯେ ପ୍ରତ୍ୟେକ ଦିନ କୃଷ୍ଣ ଯେତେବେଳେ ତିଲକ କରନ୍ତି ଆଉ ଯେତେବେଳେ ବି କୌଣସି ବିପଦ ପଡ଼େ ପୁତନା ହଉ ତୃଣାବର୍ତ୍ତ ହଉ ଯେକୌଣସି ଅସୁରମାନେ ଆସି କୃଷ୍ଣଙ୍କ ଉପରେ କୌଣସି ପ୍ରଭାବ ପକାନ୍ତି ସେତେବେଳେ ମା ଯଶୋଦା ଗୋପୀମାନେ କ'ଣ କରୁଥିଲେ ନା ଗୋମାତାର ପଞ୍ଚଗବ୍ୟରେ କୃଷ୍ଣଙ୍କୁ ସ୍ନାନ କରାଉଥିଲେ ଭଗବାନ ଶ୍ରୀକୃଷ୍ଣ ଅଭିଷେକ ହୁଅନ୍ତି ସେଥିରେ ସ୍ନାନ କରନ୍ତି ପଞ୍ଚଗବ୍ୟରେ ହିଁ ସ୍ନାନ ହୁଅନ୍ତି ମାନେ ଗୋ ମାତାଠୁ ଯେଉଁ ଯେଉଁ ବସ୍ତୁ ଏଇ ପଞ୍ଚଗବ୍ୟ ଦୁଧ ଦହି ଘିଅ ମଧୁ ଦୁଧ ଦହି ଘିଅ ଗୋବର ଗୋମୂତ୍ର ଏଇଥିରେ କୃଷ୍ଣ କ'ଣ କରନ୍ତି ନା ଅଭିଷେକ ହୁଅନ୍ତି କୌଣସି ଭୂତପ୍ରେତ ପୁତନାର କାଳେ କୌଣସି ପ୍ରଭାବ ଦୁଷ୍ଟ ପ୍ରଭାବ ତାଙ୍କ ଉପରେ ଥିବ ଏଇ ଦୁଷ୍ଟ ପ୍ରଭାବ ନିବାରଣ ପାଇଁ କ'ଣ କରନ୍ତି ଯଶୋଦା ମା ନା ଗୋବରରେ ଭଗବାନଙ୍କ ଦ୍ୱାଦଶ ଅଙ୍ଗରେ ତିଲକ କରିଦିଅନ୍ତି ସ୍ନାନ କରନ୍ତି ପଞ୍ଚଗବ୍ୟରେ ଗୋମୂତ୍ରରେ ଗୋବରରେ ସ୍ନାନ କରନ୍ତି ଆଉ କ'ଣ କରନ୍ତି ନା ଶ୍ରୀକୃଷ୍ଣ ତ ତାଙ୍କ ଦେହରେ ପାଉଡର୍ ରୂପରେ ଗୋ ଧୂଳି ଗୋ ଖୁରାରେ ଯେଉଁ ଉତ୍ଥିତ ଧୂଳି ସେ ଧୂଳିରେ କୃଷ୍ଣଙ୍କୁ କ'ଣ କରନ୍ତି ନା ପାଉଡର୍ ଲଗାଇ ଦିଅନ୍ତି ଯଶୋଦା ମା ଶ୍ରୀକୃଷ୍ଣଙ୍କ ସର୍ବାଙ୍ଗ ପାଉଡର୍ ହେଉଛି ଗୋ ଧୂଳି ତ ତା ସହିତ କ'ଣ ହୁଏ ନା ଗୋବରରେ ତାଙ୍କ ଦ୍ୱାଦଶ ଅଙ୍ଗର ତିଲକ ରୁହେ ମାନେ ଯେଉଁ ଭଗବାନ ଗୋବିନ୍ଦ ଯେଉଁ ସୁସଜ୍ଜିତ ହୁଅନ୍ତି ତାଙ୍କର ଶରୀରରେ ଯେଉଁ ଆଭୂଷଣ ଏଇଭଳିଆ ତାଙ୍କର ଆଭୂଷଣ ଆଉ ଭଗବାନ ଶ୍ରୀକୃଷ୍ଣ ଯେଉଁ ଗୋଚାରଣରେ ଯାଆନ୍ତି କୁହନ୍ତି ଯେତେ ସ୍ନାନ ରହିଛି ସେତେ ସ୍ନାନ ମଧ୍ୟରୁ ଦିବ୍ୟ ସ୍ନାନ କ'ଣ ନା ଦିବ୍ୟ ସ୍ନାନ ହେଉଛି ଗୋରୁ ଖୁରାରେ ଯେଉଁ ଧୂଳି ଉତ୍ଥିତ ହୁଏ ଭଗବାନ ଶ୍ରୀକୃଷ୍ଣ ଗୋଚାରଣ କରିବାକୁ ଯିବା ବେଳେ ଗୋଚାରଣ କରିକି ଫେରିଲା ବେଳେ ଯେଉଁ ଧୂଳି ଦେହରେ ଲାଗେ ସେଇଟା ହେଉଛି ସଂସାର ସବୁଠୁ ବଡ଼ ସ୍ନାନ ଦିବ୍ୟ ସ୍ନାନ ଯେ ଗୋମୟା କିନ୍ତୁ ଆମ ସମାଜ ଲୋକ ସେଇଟାକୁ ବହୁତ କ'ଣ ଅପବିତ୍ର ବୋଲି ମନେ କରନ୍ତି ସାଇଣ୍ଟିଫିକ୍ କଜ୍ ନା ସାଇଣ୍ଟିଷ୍ଟ ମାନେ ଏକ୍ଜାମ୍ କରିକି ଦେଖିଛନ୍ତି କାହିଁକି ଗାଁରେ ଲୋକମାନେ ଗୋବରରେ ଲିପୁଛନ୍ତି କାହିଁକି ତୁଳସୀ ପତ୍ର ପକେଇକି ଭୋଗ ଲାଗୁଛି ନା ତୁଳସୀ ଗୋବର ଇଏ ହେଉଛି ଆଣ୍ଟିବାୟୋଟିକ୍ ଅତି ବଡିରେ ଯାହାର ଆଣ୍ଟିବାୟୋଟିକ୍ ନଷ୍ଟ ହେଇଯାଉଛି କାମ କରୁନି ମେଡ଼ିସିନ ଗୋମୂତ୍ର ଆଉ ଗୋ ତୁଳସୀ ଖାଇଲେ ବି ପଞ୍ଚଗବ୍ୟ ଖାଇଲେ ତାର ଆଣ୍ଟିବାୟୋଟିକ୍ ଅଟୋମେଟିକ୍ ତିଆରି ହେବ ବଡିରେ ସେଥିପାଇଁ ଯେଉଁଠି ଲିପା ହୁଏ ସେଠି ଗୋଟେ ଫୁଟ ପର୍ଯ୍ୟନ୍ତ କୌଣସି ବ୍ୟାକ୍ଟେରିଆ ରହେନି ତୁଳସୀ ପତ୍ର ଯେଉଁଠି ପଡ଼ିବ ସେ ଖାଦ୍ୟଟା ପୁରା ମାନେ ବିଶୁଦ୍ଧ ହେଇଯିବ ମାନେ ଭଗବାନ ସେଥିପାଇଁ ମାନେ ବର୍ତ୍ତମାନ ସମାଜରେ 4G ବାହାରିଲାଣି ନା ସେଥିପାଇଁ ଆମ ପ୍ରଭୁମାନେ ସବୁ 4G ଆଧ୍ୟାତ୍ମିକ 4G ଆଧ୍ୟାତ୍ମିକ ଜଗତରେ 4G 5G ବାହାରିଲାଣି 4G ତ ନୁହେଁ ଆହୁରି ଆଧ୍ୟାତ୍ମିକ ଜଗତ ଆହୁରି ଆଡ଼ଭାନ୍ସ 5G ପର୍ଯ୍ୟନ୍ତ ଗଲାଣି ଗୋବିନ୍ଦ ଗୀତା ଗଙ୍ଗା ଗାୟତ୍ରୀ ଗୋମାତା ହରି ବୋଲ ସେଥିପାଇଁ ବର୍ତ୍ତମାନ ଏ ସଂସାର ଯେଉଁ 4G ବାହାରିଛି ସ୍ପିଡ଼ ହେବ ଲୋକଙ୍କୁ ମାନେ ନେଟୱାର୍କ ଯେତେ ଫାଷ୍ଟ ହବ ଲୋକମାନେ ସେତେ ଆଗକୁ ଯିବେ, କିନ୍ତୁ କୁଆଡ଼େ ଆଗକୁ ଯିବେ, ନର୍କକୁ ଆଗକୁ ଯିବେ। ବହୁତ ସ୍ପିଡ଼ରେ ସମସ୍ତେ 4G ବ୍ୟବହାର କରି ନର୍କକୁ ଯାଉଛନ୍ତି। ଆଉ ଯଦି କାହାର ଏଇ ବଞ୍ଚିବାର ଅଛି, ନର୍କର ଯେଉଁ ଯନ୍ତ୍ରଣାରୁ ବଞ୍ଚିବାକୁ ଅଛି, ତାହେଲେ ଆଧ୍ୟାତ୍ମିକ 4G ଯିବା ଦରକାର, ଗୀତା ପଢ଼ିବା ଦରକାର। ଭଗବାନଙ୍କ ଗୋବିନ୍ଦଙ୍କର ମୁଖନିଶୁଦ୍ଧ ବାଣୀ ଗୀତା ପଢ଼ି କ'ଣ କରିବ ନା ଗୋବିନ୍ଦଙ୍କର ସେବା କରିବ। ଆଉ ଗୋବିନ୍ଦଙ୍କର ସେବା, ଗାୟତ୍ରୀ ଗଙ୍ଗା ମାଆଙ୍କର ସେବା କରି, ସେତେବେଳେ ଗୋମାତାଙ୍କର ସେବା କରିବ, ନିଜକୁ ପବିତ୍ର କରିପାରିବ। ସେତେବେଳେ ସିଏ କୁହାଯିବ ନା ଗୋବିନ୍ଦ ତାଙ୍କୁ ଆକର୍ଷଣ କରିବ, ସେ ଗୋବିନ୍ଦଙ୍କର ପ୍ରିୟ ହେଇପାରିବ। ସେଇଥିପାଇଁ ଶ୍ରୀ ପ୍ରଭୁପାଦ କହିଛନ୍ତି, ବର୍ତ୍ତମାନ ତୃତୀୟ ମହାବିଶ୍ୱଯୁଦ୍ଧ ଆସିବା ପାଇଁ ଯାଉଛି। ଯଦି ସତରେ ସଂସାରରେ ଲୋକ କିଏ ବିଶ୍ୱଯୁଦ୍ଧରୁ ଆମେ ଦେଖିଛନ୍ତି, ଦ୍ୱିତୀୟ ବିଶ୍ୱଯୁଦ୍ଧରେ ହିରୋସୀମା ନାଗାସିକିର ଯେଉଁ ପରିଣତି ଆଜି ପର୍ଯ୍ୟନ୍ତ ଭୋଗୁଛି, ସାରା ପୃଥିବୀ ଭୋଗିବ, ଯଦି ସିଏ ବର୍ତ୍ତମାନ ପ୍ରଭୁପାତ କହନ୍ତି ଗୋହତ୍ୟାକୁ ଯଦି ରୋଧ ନ କରାଯାଏ, ଗୋମାତାର ରକ୍ତ ଯଦି ଭୂମି ଉପରେ ପଡ଼େ, ତାହେଲେ ସଂସାରରେ ଏହି ବିଶ୍ୱଯୁଦ୍ଧରୁ ସଂସାରକୁ ରକ୍ଷା କରିହେବନି। ସେଇଥିପାଇଁ ଶାସ୍ତ୍ରରେ ବର୍ଣ୍ଣନା କରାଯାଉଛି ଗୋମାତାଙ୍କର ସେବା କରିବା ଦରକାର, ଯେହେତୁ ହେଉଛି ଶ୍ରେଷ୍ଠ ସ୍ଥିତି। ଭଗବାନ ଗୋବର୍ଦ୍ଧନ, ଯେଉଁ ଗୋବର୍ଦ୍ଧନ ପର୍ବତ ଯେଉଁଠି କେବଳ ଗାଭୀମାନଙ୍କର ବର୍ଦ୍ଧନ ପାଇଁ, ଯେଉଁ ଭଗବାନ ଯେଉଁ ଗୋବର୍ଦ୍ଧନକୁ ନିଜ ହୃଦୟରୁ ଧାରଣ ପ୍ରକାଶ କରିଥିଲେ, ଗିରିରାଜ ଗୋବର୍ଦ୍ଧନକୁ ନିଜ ଭଗବାନ ହୃଦୟରୁ ପ୍ରକାଶ କରିଛନ୍ତି ଗିରିରାଜକୁ, ତ ଏଇ ଗୋବର୍ଦ୍ଧନ ଯେଉଁଠି ଗୋମାତାମାନଙ୍କୁ ବୃଦ୍ଧି କରୁଥିଲେ, ଯେଉଁ ଗୋବର୍ଦ୍ଧନ ଭଗବାନ ଶ୍ରୀକୃଷ୍ଣ ଗୋବର୍ଦ୍ଧନ ନାମରେ ଗୋମାତାଙ୍କୁ ପୂଜା କରିଛନ୍ତି, ତ ଆମର କର୍ତ୍ତବ୍ୟ ସେ ଗୋମାତାଙ୍କୁ ପୂଜା କରିବା। ଶାସ୍ତ୍ରରେ ବର୍ଣ୍ଣନା, ଯଦି କେହି ତୀର୍ଥ ଯାଇପାରୁନି ସଂସାରରେ, ଯାଉ ବା ନ ଯାଉ, କେବଳ ଗୋମାତାଙ୍କର ଆମେ ଯେମିତି ଜାଣିଛନ୍ତି, ଗଣେଶ ଶିବଙ୍କୁ ପରିକ୍ରମା କରିକି ସର୍ବତୀର୍ଥ ପୁରା ବ୍ରହ୍ମାଣ୍ଡ ପରିକ୍ରମାର ଫଳ ପାଇଗଲେ, ସେମିତି ଗୋମାତାଙ୍କୁ ପରିକ୍ରମା କଲେ ସମସ୍ତ ସର୍ବତୀର୍ଥ ପରିକ୍ରମାର ଫଳ ମିଳିବ। ଶାସ୍ତ୍ରରେ ବର୍ଣ୍ଣନା, ଜୟ ଗୋମାତା କି। ସେଥିପାଇଁ ଆମର ଗୋମାତା ଆଜି ଗୋପାଷ୍ଟମୀ ଶ୍ରେଷ୍ଠ ସ୍ଥିତି। ଭଗବାନ ଏଇ ତିଥିରେ ପ୍ରଥମ ଦିନ ଗୋଚାରଣ ଆରମ୍ଭ କରିଛନ୍ତି, ପରମ ପବିତ୍ର ତିଥି ଆଜି। ଶ୍ରୀଜୀ ଶ୍ରୀମତୀ ରାଧାରାଣୀ ଗୋପୀମାନଙ୍କର ପାଦ ଦର୍ଶନ ହୁଏ ଆଜି। ଭଗବାନ ଶ୍ରୀକୃଷ୍ଣଙ୍କ ସାଙ୍ଗରେ ସମସ୍ତ ଗୋପଗୋପୀ ସମସ୍ତେ ଆଜି ଗୋଚାରଣରେ ଯାଇଛନ୍ତି, ସେଥିପାଇଁ ତା ସେମାନଙ୍କର ପଦ ଦର୍ଶନ ହୁଏ ଆଜି। ପରମ ସୌଭାଗ୍ୟ ଶ୍ରେଷ୍ଠ ତିଥି, ଗୋଟିଏ ଦିନରେ ଏଇ ଦିନଟା ମିଳେ, ରାଧାରାଣୀଙ୍କର ଗୋପୀମାନଙ୍କର ପଦ ଦର୍ଶନ ମିଳେ। ସେଥିପାଇଁ ଗୋମାତାଙ୍କୁ ସମସ୍ତେ ପରିକ୍ରମା କରିବେ, ସମସ୍ତଙ୍କୁ ଅନୁରୋଧ। ତ ସେଇଥିପାଇଁ ପରମ ପବିତ୍ର ପୁଣ୍ୟତିଥିରେ ଆଜି ସମସ୍ତେ ସଂକଳ୍ପ ନେବା। ଶ୍ରୀଜୀ ମହାରାଜ ସେ କଥା ଆମକୁ ବାରମ୍ବାର ବକ୍ତବ୍ୟ କରିଛନ୍ତି। ଆଉ ଏ ସଂସାରରେ ବହୁତ ବର୍ତ୍ତମାନ ଲୋକ କିଛି ଗ୍ରହର ପ୍ରଭାବ ରହିଛି, କିଛି ଅଶୁଭ ଶୁଭ ଘଟଣା ରହିଛି, ଲୋକମାନେ କ'ଣ କରୁଛନ୍ତି, କେଉଁ ଆଷ୍ଟ୍ରୋଲୋଜର ପାଖକୁ ଯାଇକି ଷ୍ଟୋନ୍ ପିନ୍ଧୁଛନ୍ତି, ଏ ଷ୍ଟୋନ୍ ପିନ୍ଧୁଛନ୍ତି, ତାର ଗ୍ରହ କଟିଯିବ ସେ ଷ୍ଟୋନ୍ ପିନ୍ଧୁଛନ୍ତି। ତ ଶାସ୍ତ୍ର ମତ ଅନୁସାରେ ସଂସାରରେ କି କିଏ କାହାର କେତେବେଳେ କୌଣସି ପ୍ରକାର ପାପ ପ୍ରଭାବ ରହିଛି, ଯେଉଁ ପ୍ରଭାବରେ ତାକୁ କୌଣସି ପୁଣ୍ୟ ଫଳ ମିଳୁନି। ଯେମିତି ରାଜା ଦିଲ୍ଲୀପଙ୍କ କାହାଣୀ, ଦିଲ୍ଲୀପ ମହାରାଜ ଦିଲ୍ଲୀପ କ'ଣ କରିଥିଲେ ନା, ଦିନେ ଯେତେବେଳେ ଇନ୍ଦ୍ରଙ୍କ ସହିତ ଫେରୁଥିଲେ ସ୍ୱର୍ଗରୁ, ଫେରିଲା ବେଳକୁ ସେ ଏତେ ବ୍ୟସ୍ତ ଥିଲେ ଯେ ଫେରିବା ଭିତରେ ସେ କ'ଣ କରିଛନ୍ତି ନା, ସୁରଭି ମାତାଙ୍କୁ ପ୍ରଣାମ ନ କରିକି ଅନ୍ୟମନସ୍କ ଭାବେ ତାଙ୍କୁ ପଳେଇ ଆସୁଛନ୍ତି। ଏଇ ଯେଉଁ ଆମେ ଭାବୁଛନ୍ତି ଗୋମାତା ଗୋଟେ ହେୟ ଜ୍ଞାନ କରନ୍ତି, ସୁରଭି ମାତାଙ୍କୁ ଅବହେଳା ପ୍ରଣାମ ନ କରିକି ଆସିଥିବାରୁ, ଯେମିତି ଗୁରୁ ଭଗବାନଙ୍କୁ ମନ୍ଦିରକୁ ଯାଇକି ଯେଉଁ ପ୍ରଣାମ ନ କରାଯାଏ, ତାଙ୍କର ଯଦି ସେବା ନ କରାଯାଏ ଗୋଟେ ଅପରାଧ, ଠିକ ସେଭଳି ସୁରଭି ମାତାଙ୍କୁ ଅବହେଳା କରିକି ଯେତେବେଳେ ରାଜା ଦିଲ୍ଲୀ ପଳେଇ ଆସିଛନ୍ତି, ଅପରାଧ ହେଇଯାଇଛି ତାଙ୍କ ଚରଣରେ। ସେଇ ଚରଣର ଅପରାଧର କାରଣରୁ କ'ଣ ଘଟିଛି ନା, ତାଙ୍କୁ ଅଭିଶାପ ଯଦି ଅପୁତ୍ରିକ ରହିଲେ କୌଣସି ସନ୍ତାନ ତାଙ୍କର ହବନି, ଯେତେବେଳେ କୌଣସି ପ୍ରକାର ସନ୍ତାନ ସନ୍ତତି ତାଙ୍କ ନାହାନ୍ତି, ସେଇ ଘଟଣାରୁ କ'ଣ କଲେ ସେ ତାଙ୍କ ଗୁରୁଦେବ ବଶିଷ୍ଠଙ୍କ ନିକଟକୁ ଗଲେ। ବଶିଷ୍ଠଙ୍କୁ ପଚାରିଲେ, ମୁଁ ଏଇ ଅପୁତ୍ରିକ, ବହୁତ ଦୁଃଖୀ, ମୁଁ କ'ଣ କରିବି। ସେଠୁ ବଶିଷ୍ଠ ତାଙ୍କୁ ଅନୁମୋଦନ କଲେ ଯେ ତାଙ୍କର ଯେହେତୁ ତ୍ରିକାଳଦର୍ଶୀ, ତାଙ୍କର ସବୁ ଇତିବୃତ୍ତି ଜାଣି କହିଲେ ଯେ ତମର ସୁରଭି ମାତାଙ୍କ ଚରଣରେ ଅପରାଧ ହେଇଛି, ବର୍ତ୍ତମାନ ତୁମକୁ ଗୋମାତାଙ୍କର ସେବା କରିବା ପାଇଁ ପଡ଼ିବ। ସେଥିପାଇଁ ତମେ, ସେ କହିଲେ ତାହେଲେ ଯେକୌଣସି ଗାଈଙ୍କର ସେବା କରିବା ପାଇଁ। ସେଠୁ ବଶିଷ୍ଠ କହିଲେ, ମୋ ଆଶ୍ରମରେ ସୁରଭିଙ୍କର କନ୍ୟା ନନ୍ଦିନୀ ମୋ ଆଶ୍ରମରେ ରହୁଛି, ଗୋମାତା ଦେହରେ ଯେ ସମସ୍ତ ଦେବତାମାନେ ବାସ କରନ୍ତି, ସବୁ ପ୍ରକାର ପ୍ରାଶ୍ଚିତର ଫଳ ଗୋ ମାତାଙ୍କର ସେବା କଲେ ମିଳେ, ଏଇ ଶିକ୍ଷାରୁ ମିଳୁଛି। ସେଠୁ କଣ କରିଛନ୍ତି ନା, ବଶିଷ୍ଠଙ୍କ କଥା ଅନୁସାରେ ନନ୍ଦିନୀର ସେବା କରିଛନ୍ତି ଦିଲ୍ଲୀ। ସବୁଦିନ ନନ୍ଦିନୀର ପୁରା ସେବା ଶୁଶ୍ରୂଷା କରନ୍ତି, ତାଙ୍କ ସହିତ ଜଙ୍ଗଲ ତାଙ୍କ ସାଙ୍ଗରେ ଜଙ୍ଗଲକୁ ଯାଆନ୍ତି, ଜଙ୍ଗଲରୁ ଆସନ୍ତି, ସିଏ ଶୋଇଲେ ଇଏ ଶୁଅନ୍ତି, ସିଏ ଖାଇଲେ ଇଏ ଖାଆନ୍ତି, ସିଏ ପିଇଲେ ସିଏ ପିଅନ୍ତି, ସିଏ ଯାହା କରନ୍ତି ଇଏ ତାଙ୍କ ସର୍ବଦା। ଯେମିତି ଶିଷ୍ୟ କ'ଣ କରେ, ଗୁରୁଙ୍କର ସେବା କରିସାରିଲେ ତାପରେ ବିଶ୍ରାମ ନିଏ, ଠିକ ସେଇଭଳିଆ ଦିଲ୍ଲୀପ ଗୋମାତାଙ୍କର ସେବା କରୁଛନ୍ତି। ଯେତେବେଳେ ଗୋଟେ ମାସ ପୂର୍ଣ୍ଣ ହୁଏ, ଗୋଟେ ମାସ ପୂର୍ଣ୍ଣ ହେବା ପରେ କ'ଣ ହେଇଛି ନା, ଶେଷ ଦିନର ଘଟଣା। ଯେତେବେଳେ ରାଜା ଦିଲ୍ଲୀପ ଗୋମାତାଙ୍କ ପଛେ ପଛେ ଜଙ୍ଗଲକୁ ଯାଉଛନ୍ତି, ତ ସେତେବେଳେ ହେଇଛି କ'ଣ, ଦିଲ୍ଲୀପ ଟିକେ ଅନ୍ୟମନସ୍କ ରହିଛନ୍ତି, ଜଙ୍ଗଲର ବିଭିନ୍ନ ଫୁଲ ଫୁଲରେ ତାଙ୍କ ମନ ରହିଯାଇଛି, ନନ୍ଦିନୀ ଆଗେଇ ଯାଇଛନ୍ତି। ଇଏ ଯେତେବେଳେ ଦେଖନ୍ତି ଆଉ ନନ୍ଦିନୀ ମାତାଙ୍କୁ ଦେଖିପାରୁନାହାନ୍ତି, ଶୁଣୁଛନ୍ତି ଗର୍ଜନ, ଶୁଣୁଛନ୍ତି ଗାଈର କରୁଣ ଶବ୍ଦ, ଶୁଣୁଛନ୍ତି ରୋଦନ, ଶୁଣୁଛନ୍ତି। ଶୁଣିକି କ'ଣ କଲେ ନା, ସେ ପଛେ ପଛେ ଗଲେ, ଯାଇକି ଦେଖିଲା ବେଳକୁ ବହୁତ ବିଶାଳ ବଡ଼ ସିଂହ କ'ଣ କରିଛି ନା, ନନ୍ଦିନୀକୁ ମାଡ଼ିକି ବସିଛି। ଇଏ ଯାଇକି ଯେତେବେଳେ ଦେଖିଲେ ବହୁତ ବଡ଼ ଗୋଟେ ସିଂହ ତାଙ୍କୁ ଆକ୍ରାନ୍ତ କରୁଛି, ମାଡ଼ି ବସିଛି ନନ୍ଦିନୀକି ଖାଇବା ପାଇଁ, ମାରିବା ପାଇଁ। ସେତେବେଳେ ଦିଲ୍ଲୀପ କ'ଣ କଲେ, ଯେତେବେଳେ ତୀର ଖୋଲିକି ଧନୁ ମାରିଲେ, ତ ତୀର ଖୋଲିବାକୁ ଯାଆନ୍ତି ତ ହାତ ଅଟକିକି ରହିଗଲା ସେଇ ଜାଗାରେ। ଆଉ ଯେତେବେଳେ ହାତ ନ ବାହାରେ, ସେଠୁ ସେ ସିଂହ କହୁଛନ୍ତି ଯେ, ହେ ଦିଲ୍ଲୀପ, ତମେ ଭାବନା ମୁଁ କୌଣସି ସାଧାରଣ ଗୋଟେ ଜାନୁଆର, ମୁଁ ଶିବଙ୍କର ସେବକ, ତେଣୁକରି ତମେ ଚେଷ୍ଟା କଲେ ବି ମୋତେ ମାରିପାରିବନି, ତ ମୁଁ ବହୁତ କ୍ଷୁଧାର୍ତ, ମୋର ଆହାର ପାଇଁ ମୁଁ ବର୍ତ୍ତମାନ ନାକୁ ମାରି ଗାଭୀକୁ ମାରିକି ଖାଇବି। ତମେ ଗୋଟେ ଗାଭୀ ପାଇଁ କାହିଁ ଏତେ ଚିନ୍ତା କରୁଛ, କାହିଁ ଏତେ ଦୁଃଖ କରୁଛ, ତମେ ରାଜା ତମେ ଚାଲିଯାଅ। ସେ କହିଲେ ନାଇଁ, ତାଙ୍କର ସୁରକ୍ଷା ଦାୟିତ୍ୱ ମୁଁ ନେଇଛି, ନହେଲେ ମୋ ଉପରେ ଅଭିଶାପ ପଡ଼ିବ। କହିଲେ କିଛି ଅସୁବିଧା ନାହିଁ, ଏ ଗାଈ ପରିବର୍ତ୍ତେ ତମେ କେତେ ଗାଭୀକୁ ଦାନ ଦେଇପାରିବ, ତମେ ରାଜା, ହଜାର ହଜାର ଗାଈ ଏହା ପରିବର୍ତ୍ତେ ତମେ ଦାନ ଦେଇପାରିବ, ପାଳନ ପୋଷଣ କରିପାରିବ। କିନ୍ତୁ ଦିଲ୍ଲୀପ କହିଲେ ନା, ଆପଣ ତାଙ୍କୁ ଛାଡ଼ି ଦିଅନ୍ତୁ, ତା ବିନିମୟରେ ମୁଁ ମୋ ନିଜକୁ ଆପଣଙ୍କ ଚରଣରେ ଦେଉଛି, ଆପଣ ମୋତେ ଆହାର କରନ୍ତୁ। କିନ୍ତୁ ସିଂହ ବହୁତ ବୁଝେଇଲା, ଆରେ ତମେ ଜାଣ, ଜଣେ ରାଜା ତମେ ଲକ୍ଷ ଲକ୍ଷ ଗାଈ ଦାନ ଦେଇପାରିବ, ଗୋଟେ ଗାଈ ପାଇଁ କାହିଁ ଏତେ ଉଦ୍ବିଗ୍ନ ହେବାର କିଛି ମାନେ ନୁହେଁ। ଯେତେ ବୁଝେଇଲେ କହିଲେ ନା, ଆପଣ ମୋତେ ହିଁ ଖାଆନ୍ତୁ, ଆକୁ ତ୍ୟାଗ କରିଦେବେ। ସେଠୁ ସେ ହାତ ଯୋଡ଼ି ଯେତେବେଳେ ଏକଥା କହିଲେ, ସିଂହ କହିଲେ ଠିକ୍ ଅଛି, ସଙ୍ଗେ ସଙ୍ଗେ ତାଙ୍କ ହାତ ଖୋଲିଗଲା, ତୃଣୀରୁ ଯେଉଁ ବନ୍ଦ ହେଇକି ଥିଲା ଖୋଲିଗଲା। ଖୋଲିଯିବା ସାଥେ ସାଥେ ସେ କ'ଣ କହିଲେ, ହାତ ଯୋଡ଼ି ଯେତେବେଳେ ବ୍ୟାଘ ନିକଟରେ ସ୍ତୁତି କଲେ, ମୋତେ ହିଁ ଗ୍ରହଣ କରନ୍ତୁ, ନନ୍ଦିନୀକି ଛାଡ଼ି ଦିଅନ୍ତୁ। ତତ୍କ୍ଷଣାତ୍ କ'ଣ ହେଲେ ନା, ମାତା ନନ୍ଦିନୀ ଛିଡ଼ା ହେଇକି ତାଙ୍କୁ କହୁଛନ୍ତି, ଯେତେ ନତମସ୍ତ ହେଇଛନ୍ତି ସେ ତ ଦେଖିନାହାନ୍ତି, ସେତେବେଳେ ସେ ଦେଖୁଛନ୍ତି ଯେ ସିଂହ ଫିଙ୍ଗ କେହି ନାହିଁ, ମାତା ନନ୍ଦିନୀ ଗୋମାତା ନନ୍ଦିନୀ ଯେତେବେଳେ ଦେଖି ତାଙ୍କୁ ଅଭୟ ବାଣୀ ଦେଲେ, ଦିଲ୍ଲୀପ ତମେ ତମ ସେବାରେ ମୁଁ ସନ୍ତୁଷ୍ଟ, ଏବେ ତମର ମନବିଷ୍ଟ ପୂର୍ଣ୍ଣ ହବ, ତମର ପୁତ୍ର ନାହିଁ, ତମେ ବର୍ତ୍ତମାନ କ'ଣ କର ନା, ପତ୍ର ଆଣି ଠୁଲା କରି ତାର ମୋଠୁ ଦୁଗ୍ଧ ଦହନ କରିକି କ'ଣ କର ନାହିଁ, ଦୁଗ୍ଧ ତମେ ପାନ କର, ତମର ମନବିଷ୍ଟ ପୂର୍ଣ୍ଣ ହବ, ତମର ସମସ୍ତ ଯାହା ଯାହା ଅପଯଶ ରହିଛି, ଯେଉଁ ପାପ ରହିଛି ସବୁ ଖଣ୍ଡନ ହେଇଛୁ, ତମେ ପୁତ୍ର ପ୍ରାପ୍ତ ହବ। ଏ କହିବା ସାଥେ ସାଥେ ତ ସିଏ କହିଲେ ନା, ହାତ ଯୋଡ଼ି ପ୍ରାର୍ଥନା କଲେ, ନା ମାତା, ମୁଁ ଦୁଗ୍ଧପାନ ଏଭଳି ଭାବେ କରିବିନି, କାହିଁକି ଆପଣଙ୍କ ଦୁଧର ପ୍ରଥମ ଅଧିକାର ଆପଣଙ୍କ ଶିଶୁ ବାଛୁରୀର ପ୍ରଥମ ଅଧିକାର, ବାଛୁରୀ ପାନ କରିସାରିଲା ପରେ ସେ ଦୁଗ୍ଧ ଦହନ ହେଲେ ତା ଗୁରୁଙ୍କର ଅଧିକାର, ଗୁରୁଦେବ ଯଦି ମୋତେ ଦୁଗ୍ଧପାନର ଅନୁମତି ଦେବେ ତେବେ ମୁଁ ପାନ କରିବି। ତ ତେବେ ଆଶ୍ରମକୁ ଫେରିଛନ୍ତି, ଆଶ୍ରମ ଫେରିଲା ପରେ ଗୁରୁଙ୍କ ନିର୍ଦ୍ଦେଶ ଅନୁସାରେ ଦିଲ୍ଲୀପ ଦୁଗ୍ଧପାନ କରିଛନ୍ତି। ଏକା ସାଙ୍ଗରେ ନନ୍ଦିନୀ ଏତେ ପ୍ରସନ୍ନ ହେଇଯାଇଛନ୍ତି, ଗୁରୁ ଗୋମାତାଙ୍କ ପ୍ରତି ଯେଉଁ ଭକ୍ତି, ତା ସହିତ ଗୁରୁଙ୍କ ବାକ୍ୟର ଯେଉଁ ଭକ୍ତି, ସେଥିରେ ସେ ଅତ୍ୟନ୍ତ ପ୍ରୀତ ହୋଇଛନ୍ତି। ଗୁରୁଙ୍କ ନିର୍ଦ୍ଦେଶ ମାତ୍ର ଦୁଗ୍ଧପାନ କରି ତାଙ୍କର ସନ୍ତାନ ଲାଭ ହେଇଛି। ସେ ଆମ ପୂର୍ବକୃତ କର୍ମାନୁସାରେ ଯେଉଁ ଯେଉଁ ଅପଦୋଷ ଯେଉଁ ଯେଉଁ ଘଟଣାମାନେ ଘଟିଛି, ଏମିତିକି ବର୍ଣ୍ଣନା କରାଯାଉଛି, ଯାହା ଅଶୁଭ ଗ୍ରହ ଲକ୍ଷଣ ରହିଛି ତା ବି କଟିଯିବ ଗୋ ସେବାରେ। ବହୁତ ମହାତ୍ମା ଆମର ରହିଛନ୍ତି ଜ୍ୟୋତିଷ ଶାସ୍ତ୍ରରେ, ଗୋ ସେବା ଦ୍ୱାରା ବହୁତ ଆମର ଯେତେ ଯେତେ ଗ୍ରହର ଦୁଃପ୍ରଭାବ ରହିଛି ତା ନଷ୍ଟ ହେଇଯିବ, ଆଉ ଯାହା ଯାହା ଯେଉଁ ଦୋଷ ରହିଛି ତା ମଧ୍ୟ ଖଣ୍ଡନ ହବ। ଜୟ ଗୋମୟା କି। ସେଥିପାଇଁ ତ ମୋତେ 2 ମିନିଟ୍ ଦିଆହେଇଥିଲା, ବେଶୀ ସମୟ ନେଇଛି, କ୍ଷମା କରିବେ। ତ ଗୋମାତା ଏତେ ପବିତ୍ର, ଭଗବାନ ଶ୍ରୀକୃଷ୍ଣ ଯାହାର ପୂଜା କରିଛନ୍ତି, ଯେଉଁ ଗୋବରରେ ତିଲକ କରିଛନ୍ତି, ଯେଉଁ ଗୋଧୂଳିରେ ପାଉଡର ଲଗେଇଛନ୍ତି, ଯେଉଁ ଭଗବାନ ଯେଉଁଥିରେ ପବିତ୍ର ହେଉଛନ୍ତି, ଯାହାକୁ ପୂଜା କରିଛନ୍ତି, ତାହେଲେ ସଂସାର ସର୍ବଶ୍ରେଷ୍ଠ ପୂଜା ଜୟ ଗୋମାତା କି, ସେଥିପାଇଁ ଆମେ ସମସ୍ତଙ୍କୁ କରିବା ପାଇଁ ପଡ଼େ। ଆଗରେ ସବୁ ଗୃହର ବର୍ଣ୍ଣାଶ୍ରମ ଧାରାରେ ଏଇ ନିୟମ ଥିଲା, ସମସ୍ତଙ୍କ ଘରେ ଗୋମାତା ଥିଲେ, ସମସ୍ତେ ପ୍ରତ୍ୟେକ ଦିନ ଗୋମାତାଙ୍କ ଘର ସାମ୍ନାରେ ୟୁଜ୍ ଆଣ୍ଟିସେପ୍ଟିକ, କୌଣସି ଅଶୁଭ ବାତାବରଣକୁ ସେ ନଷ୍ଟ କରେ ଗୋମାତାଙ୍କର। ସେଇଥିପାଇଁ ତାଙ୍କୁ ଦର୍ଶନ କରିଗଲେ ସେ ପ୍ରଭାବରେ ଏଇଟା ହୁଏ। ତ ଆମର ଜଣେ ମହାରାଜଜୀ କହୁଥିଲେ ପ୍ରାକ୍ଟିକାଲ ଘଟଣା, ତ ଜଣେ ଲୋକ ଫରେନ୍ରେ, ସେ ଜାଗାଟା ହେଉଛି ଆମର ଗୋଟେ ଇନ୍ଦୋରରେ ଗୋଟେ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଅଛି ଗୋମାତାଙ୍କ ଉପରେ। ତ ଗୋଟେ ବହୁତ ବଡ଼ ସ୍କିନ୍ ଡିଜିଜ୍, ଲାପ୍ରୋସି ଯେମିତି ହେଲେ ସେଭଳିଆ ସ୍କିନ୍ ଡିଜିଜ୍, ସେ ବିଦେଶରେ ବହୁତ ଟ୍ରିଟମେଣ୍ଟ ହେଇକା ସେ ଲୋକ କ'ଣ କରିଛି ନା, ତାର କୌଣସି ପ୍ରକାର ରୋଗ ଭଲ ହେଇନି, ମାନେ ତା ପୁରା ଲାପ୍ରୋସିଗୁଡ଼ା ଫାଟି ଫାଟି ଖସି ପଡ଼ିବାକୁ ଲାଗିଲା, ତା ମାଂସ ନିରର୍ଥ ହେଇକି ଏଲୋପାଥିକ ସବୁ ପାତିକି ସେ ସାର ଦେଇଛନ୍ତି, କୌଣସି ପ୍ରକାର ତାର ଭଲ ହେଇନି। ଲାଷ୍ଟରେ ସେ କ'ଣ ଯଦି ଆମର ଇନ୍ଦୋରର ରିସର୍ଚ୍ଚ ସେଣ୍ଟରରେ ସେ ଯେତେବେଳେ ଖବର ପାଇଛନ୍ତି, ସେ ତାଙ୍କୁ ପୁରା ଗ୍ୟାରେଣ୍ଟି ଦେଇଛନ୍ତି ଯେ ଆପଣ ମୋ ପାଖରେ ମାତ୍ର ଗୋଟିଏ ମାସ ଟ୍ରିଟମେଣ୍ଟ ହୁଅନ୍ତୁ, ତାପରେ ମୁଁ ଆପଣଙ୍କୁ ତା ରେଜଲ୍ଟ ଦେଖେଇବି। ସେ ବାଧ୍ୟ ହେଇକି ଆସୁଛନ୍ତି, ଆସିଲା ପରେ ସେ ରିସର୍ଚ୍ଚ ସେଣ୍ଟରରେ ସେ ଯେତେବେଳେ ଟ୍ରିଟମେଣ୍ଟ ହେଇଛନ୍ତି, ସେ ଗୋମୂତ୍ର ଖାଇବା ପାଇଁ ମାନେ ଏତେ ତାଙ୍କୁ କଷ୍ଟ ହୁଏ, ସେ କୋକାକୋଲାରେ ତାଙ୍କୁ ଦିଆହେଇଛି ଗୋମୂତ୍ର। ଏଇ ଗୋମୂତ୍ର ଖାଇବା ପରେ 14 ଦିନ ଭିତରେ ତାଙ୍କର ଯେଉଁ ଫାଟି ଯାଉଥିଲା ବନ୍ଦ ହେଇଗଲା, ଯେଉଁ ପୁରା ମାଂସ ଫାଟି ଯାଉଥିଲା ସେଇଟା ବନ୍ଦ ହେଇଗଲା। ଆଉ ସ୍ୱାଭାବିକ ଧୀରେ ଧୀରେ ଯେତେବେଳେ ଗୋମୂତ୍ର ପାନ କଲେ, ଆକ୍ଚୁଆଲି ଗୋମୂତ୍ର ପାନ କଲେ କର୍ମଫଳ ଖଣ୍ଡ ନେଇଯାଉଛି ନା, ଜୀବ ଗୋମାତାର ସେବା କଲେ ଭଗବାନଙ୍କର ଯିଏ ପ୍ରିୟ ତା ପୂର୍ବକୃତ କର୍ମଫଳ ଖଣ୍ଡ ନେଇଯାଉଛି, ଯେଉଁଥିପାଇଁ କି ତା ରୋଗଟା ଶୀଘ୍ର ନିରାମୟ ହେଉଛି। ଆଉ ସେଇଥିପାଇଁ ସେ ଟ୍ରିଟମେଣ୍ଟ ହେଇକି ପୁରା ମାନେ ପୁରା ଏକଦମ ବଡି ପୁରା ସୁସ୍ଥ ହେଇଯାଇ, ତାର ସ୍କିନ୍ ଡିଜିଜ୍ ନାହିଁ। ସେଇଥିପାଇଁ ମାନେ ମହାରାଜଜୀ ଯେଉଁ କହିଲେ, ତ କେତେ ଆଧ୍ୟାତ୍ମିକ ଜାଗତିକ ସବୁ ପ୍ରକାର ବେନିଫିଟ୍ ମିଳିବ, ସେଇଥିପାଇଁ ସମସ୍ତେ, କାହିଁକିନା ମହାରାଜଜୀ କହିଲେ ନା ଯେ ଜଗତର ଲୋକ ଲାଭ ନ ପାଇଲେ କିଛି କରିବା ପାଇଁ ଚାହାନ୍ତିନି। ସେଥିପାଇଁ ଆମେ କ'ଣ କରୁଛେ ବର୍ତ୍ତମାନ ସମାଜରେ, ମାର୍କେଟରେ ବିକା ହେଉଥିବା କ୍ଷୀର ଖାଉଛନ୍ତି, ତ ନା ମାର୍କେଟ କ୍ଷୀର ବର୍ତ୍ତମାନ ସଂସାରରେ ଏଇଟା କେତେ ବଡ଼ ମାର୍କେଟର, ବାପା ମା ହାତରୁ ରନ୍ଧା ନ ଖାଇକି ହୋଟେଲ ବଜାରରୁ ଖାଇ ଖାଇ ଲୋକର ଚେତନା ଯେମିତି ଖରାପ ହେଇଗଲାଣି, କାହିଁକି ଯେଉଁ ଲୋକ ରାନ୍ଧୁଛି ତାର ଚେତନା, ବ୍ୟବସାୟୀ ଚେତନା ଯେଉଁଭଳି ଅପବିଶ୍ର ଜାଗାରେ ସେ ଖାଉଛି, କେଉଁ ହୋଟେଲ ବଜାରରେ କୁକୁର ଖାଉଛି ତାର ହିସାବ ନାହିଁ, ସେଇ ବାସନ ପଡ଼ିଥିବ କୁକୁର ଚାଟି ଚାଟି ତାପରେ ପରିସ୍ରା କରିକି ଯାଇଥିବ, ସେଇ ସବୁ ବାସନ କୁସନରେ ରନ୍ଧା ହେଉଥିବା ଲୋକ ଯେଉଁମାନେ ରାନ୍ଧୁଛନ୍ତି, ତାଙ୍କର ବା ପବିତ୍ରତା କ'ଣ ଅଛି? ମା ବାପା ମାଙ୍କର ସ୍ନେହ ପ୍ରୀତି ବଢ଼ିବ କେମିତି? ମା ଯଶୋଦା ଗୋବର୍ଦ୍ଧନ ଲୀଳାରେ ଦାମୋଦର ମାସରେ ନିଜ ହାତରେ ମାଖନ ତିଆରି କରି କୃଷ୍ଣଙ୍କୁ ଖୁଆଉଛନ୍ତି, ସେଇଥିପାଇଁ ବାତ୍ସଲ୍ୟ ସ୍ନେହଟା ବୃଦ୍ଧି ହେବ। ସମାଜ ଲୋକ ଏଇଭଳିଆ ଖାଇ ଖାଇ ଅଭ୍ୟସ୍ତ ହେଇଯାଇଛି, ସେଇଥିପାଇଁ ଲୋକ କ'ଣ କରୁଛି ଦୋକାନର କ୍ଷୀର କିଣିକି ଖାଇକି ସୁସ୍ଥ ବାହାରେ। ସବୁର ରୋଗର ନିରାମୟର କାରଣ ହେଉଛି କ'ଣ? ଦୁଗ୍ଧ। ଗାଈ କ୍ଷୀର ନଥିଲେ ଆଣ୍ଟିବାୟୋଟିକ୍ ବଡ଼ିରେ ତିଆରି ବି ହେବନି। ସଂସାରରେ ଯେତେ କ୍ଷୀର ଖାଆନ୍ତୁ, ଯେତେ ପ୍ରାଣୀ ମରିଯାଆନ୍ତୁ, ଦେଖନ୍ତୁ ଯଦି କାହାର ମା ନାହିଁ ସେ ପ୍ରାଣୀଟାକୁ ବଞ୍ଚେଇବା ପାଇଁ ଗାଈ କ୍ଷୀର ହିଁ ଦିଆଯାଉଛି। ସେ ଗାଈ କ୍ଷୀର ଖାଇଲେ ହିଁ ପିଲା ହଉ ଯିଏ ହଉ ସମସ୍ତେ ବଞ୍ଚିଯିବେ, କିନ୍ତୁ ଏ ସଂସାରରେ ଅଛି କେହି? ହଁ, ଯାହାର ମା ନାହିଁ ଗାଈ କ୍ଷୀର ବ୍ୟତୀତ ଅନ୍ୟ କାହାର କ୍ଷୀର ଖୁଆଇଲେ କିଏ ବଞ୍ଚିବ? କେହି ବଞ୍ଚିପାରିବନି। ମାନେ ମା ମାନେ ଖାଲି କୁହାଯାଏନି, ଶାସ୍ତ୍ରରେ ସାତଟା ମା ଭିତରୁ ଗାଈ ଗାଭୀ ହେଉଛନ୍ତି ଜଣେ ମାତା। ସେଥିପାଇଁ ମାର ସୁରକ୍ଷା ଦରକାର, ଯେଉଁଟା ମହାରାଜ କହିଲେ ମାର ସୁରକ୍ଷା ଦରକାର, ମାର ସେବା ଦରକାର, ତାହେଲେ ସଂସାରରେ ବଞ୍ଚି ହେବ, ନହେଲେ ତୃତୀୟ ବିଶ୍ୱଯୁଦ୍ଧରେ ସମସ୍ତଙ୍କୁ ପ୍ରାଣହାନି ଘଟିବ। ସେଥିପାଇଁ ତା ପୂର୍ବରୁ ଆମକୁ ସତର୍କ ହେବା ପାଇଁ ପଡ଼ିବ। ଜୟ ଗୋମିଆ କି, ଶ୍ରୀ ପ୍ରଭୁପାଦ ମହାରାଜ କି, ପତିତ ପାବନ ଶ୍ରୀ ଶ୍ରୀ ଜଗନ୍ନାଥ ବଳଦେବ ସୁଭଦ୍ରା ମହାରାଣୀ କି, ଜୟ ବୃନ୍ଦାବନ ବିହାରୀ ଲାଲ କୃଷ୍ଣଚନ୍ଦ୍ର ଭଗବାନ କି, ଶ୍ରୀମତୀ ରାଧାରାଣୀ କି, ବୃନ୍ଦାବନ ଧାମ କି, ଉପାସ୍ୟ ମହାମହୋତ୍ସବ କି, ତାଇ ଗୌର ପ୍ରମାନନ୍ଦେ ହରି ହରି ଓ। ତ ଅନ୍ତରାଷ୍ଟ୍ରୀୟ କୃଷ୍ଣ ମାନବତା ସଂଘ, ତ ଇସ୍କନ ର ଭକ୍ତବୃନ୍ଦଙ୍କୁ, ଆମର ମିଠୁ ବାବୁ, ଆମ ଗୋଶାଳା କମିଟିର ସମସ୍ତ ଭକ୍ତମାନେ ଏହି ସେବାର ସୁଯୋଗ ଦେଇଥିବାରୁ तो आमे अंतरराष्ट्रीय कृष्ण हरमत संघ इस्कन बालेश्वर शाखा पक्ष आपण मानक समस्त को हार्दिक अभिनंदन और शुभेच्छा ज्ञापन करुचु, अशेष धन्यवाद ज्ञापन करुचु। हरि बोल।
हमारे शिबू भाई को मैं निवेदन करता हूँ कि वो हमारे जो अतिथि आए हैं उनको जरा लेकर आए। वो स्वामी जी से हमारे प्रिय, वैसे तो हमारे यहाँ के एमएलए रह चुके हैं लेकिन हमारे तो भाई हैं।
जीवन साइंटिस्ट डॉक्टर टी डी सिंह बहुत बड़ा साइंटिस्ट।